ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ 2047 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଯାତ୍ରାରେ ସାମିଲ ହେବା ଲାଗି ଉପରାଷ୍ଟ୍ରପତି ଜଗଦୀପ ଧନକର ଯୁବ ପେସାଦାରଙ୍କୁ ଆହ୍ୱାନ ଦେଇଛନ୍ତି. ସେନାବାହିନୀ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ପରିବର୍ତ୍ତନ ଚିନ୍ତନ ଅନୁଷ୍ଠିତ ହେବ. ଆଗାମୀ ସାଧାରଣ ନିର୍ବାଚନରେ ଯୁବବର୍ଗ ଏବଂ ସହରାଞ୍ଚଳ ମତଦାତାଙ୍କୁ ଅଧିକରୁ ଅଧିକ ସାମିଲ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କେତେକ ଅଭିନବ ଉପାୟ କାର୍ଯ୍ୟକାରୀ କରାଯାଉଛି. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ର ଗସ୍ତ କରି କେତେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ଏବଂ ଆଇପିଏଲ୍ର ଆଜି ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 5 wicket ପରାସ୍ତ କରିଛି. 2047 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଯାତ୍ରାରେ ସାମିଲ ହେବା ଲାଗି ଉପରାଷ୍ଟ୍ରପତି ଜଗଦୀପ ଧନକର ଯୁବ ପେସାଦାରମାନଙ୍କୁ ଆହ୍ୱାନ ଦେଇଛନ୍ତି. ଆଜି ବିହାରର ବୋଧଗୟାସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ଶ୍ରୀ ଧନକର ଦେଶର ଯୁବବର୍ଗ ଏବଂ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ମାର୍ଗଦର୍ଶକ ରୂପେ ଅଭିହିତ କରିବା ସହିତ ଭାରତର ଅଭିବୃଦ୍ଧି ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିଜର ପ୍ରତିଭାକୁ ବିନିଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି. ଏହି ଅବସରରେ ଉପରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ଏମ୍ବିଏ ଡିଗ୍ରୀ ପ୍ରଦାନ କରିଥିଲେ. ଏହି ସମାବର୍ତ୍ତନ ଉତ୍ସବରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲ୍ଲେକର ଆଇଏମ୍ଏମ୍ ବୋଧଗୟାର ଅଧ୍ୟକ୍ଷଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ. ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ସପତ୍ନୀକ ବୋଧଗୟାସ୍ଥିତ ବିଶ୍ୱପ୍ରସିଦ୍ଧ ମହାବୋଧି ମନ୍ଦିର ପରିଦର୍ଶନ କରିଥିଲେ. ମିଳିତ ପ୍ରୟାସକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ନୂତନ ଚିନ୍ତାଧାରା ପଦକ୍ଷେପ ଏବଂ ସଂସ୍କାର ସୃଷ୍ଟି କରିବା ଲକ୍ଷ୍ୟରେ ଆସନ୍ତାକାଲି ନୂଆଦିଲ୍ଲୀରେ ସେନାର ତିନିବାହିନୀ ପକ୍ଷରୁ ପରିବର୍ତ୍ତନ ଚିନ୍ତନ ଅନୁଷ୍ଠିତ ହେବ. ଏହି ଦିନିକିଆ ଆଲୋଚନାରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ଅନିଲ୍ ଚୌହାନ ଅଧ୍ୟକ୍ଷତା କରିବେ. ଏଥିରେ ସେନାର ତିନିବାହିନୀର ମୁଖ୍ୟଙ୍କ ସମେତ ବହୁ ବରିଷ୍ଠ ସାମରିକ ଅଧିକାରୀ ଯୋଗଦେବେ. ଆଗାମୀ ସାଧାରଣ ନିର୍ବାଚନରେ ଯୁବବର୍ଗ ଏବଂ ସହରାଞ୍ଚଳ ମତଦାତାଙ୍କୁ ଅଧିକରୁ ଅଧିକ ସାମିଲ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କେତେକ ଅଭିନବ ଉପାୟ କାର୍ଯ୍ୟକାରୀ କରାଯାଉଛି. ଏହି ଅବସରରେ ନିର୍ବାଚନ ଆୟୋଗ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ସମ୍ପର୍କିତ ତଥ୍ୟ ସମ୍ଭଳିତ ଟର୍ଣ୍ଣିଂ 18 ଏବଂ ୟୁ ଆର୍ ଦ ୱାନ୍ 2 ଅଭିଯାନ ଆରମ୍ଭ କରିଛନ୍ତି. ଆଗାମୀ ସାଧାରଣ ନିର୍ବାଚନରେ ଯୁବବର୍ଗ ଯେଭଳି ଅଧିକରୁ ଅଧିକ ଅଂଶଗ୍ରହଣ କରିପାରିବେ ଏବଂ ଏଥିସହିତ ବିଗତ ନିର୍ବାଚନଗୁଡ଼ିକରେ ସହରାଞ୍ଚଳ ଓ ଯୁବବର୍ଗଙ୍କ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିବା ହେଉଛି ଟର୍ଣ୍ଣିଂ 8 ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ. ଅନ୍ୟପକ୍ଷରେ ୟୁ ଆର୍ ଦ ୱାନ୍ ଅଭିଯାନ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ବିଭିନ୍ନ ପକ୍ଷଙ୍କ ଅବଦାନକୁ ଚିହ୍ନଟ କରିବା ସହିତ ଏହାର ପ୍ରଶଂସା କରିବା ହେଉଛି ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟ। ଏହାଛଡ଼ା ନିର୍ବାଚନ ପ୍ରକ୍ରିୟା ସମୟରେ ଭୁଲ ତଥ୍ୟ ତଥା ମିଛ ସମ୍ଭାଦର ପ୍ରସାରକୁ ରୋକିବା ଦିଗରେ ମଧ୍ୟ ଆୟୋଗ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ର ଗସ୍ତ କରି କେତେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ। ଏହି ଅବସରରେ ଶ୍ରୀ ମୋଦି ଚନ୍ଦ୍ରପୁର ଲୋକସଭା ଆସନରେ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ସୁଧୀର ମଙ୍ଗଲତିୱାର ଏବଂ ଗଡ଼ଚିରୋଲି ଆସନରେ ନିର୍ବାଚନ ଲଢ଼ୁଥିବା ବର୍ତ୍ତମାନର ସାଂସଦ ଅଶୋକ ନେତାଙ୍କ ଲାଗି ପ୍ରଚାର କରିବେ। ଏହି ଅବସରରେ ମୋରୁଆ ବିମାନ ବନ୍ଦର ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଏକ ଜନସମାବେଶରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ଅନ୍ୟପକ୍ଷରେ ଆସନ୍ତା 10 ଦିନ ଶ୍ରୀ ମୋଦି ରାମଟେକ୍ ଲୋକସଭା ଆସନରେ ମହାୟୁତି ପ୍ରାର୍ଥୀ ରାଜୁ ପାର୍ଭେଙ୍କ ସପକ୍ଷରେ କାନ୍ଧନ୍ଠାରେ ପ୍ରଚାର କରିବେ। ଚଳିତ ମାସ 19 ଦିନ ପୂର୍ବାଞ୍ଚଳ ବିଦର୍ଭର ନାଗପୁର ରାମଟେକ୍ ହଙ୍ଗ୍ରପୁର ଗଡ଼ଚିରୋଲି ଚିମୁର ଏବଂ ଭଣ୍ଡରା ଗୁଣ୍ଡିଆ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଦେଶର ବହୁ ପୁରାତନ ତାମିଲ ଭାଷାର ସୁରକ୍ଷା ଦିଗରେ ସଦାସର୍ବଦା କାର୍ଯ୍ୟ କରିଆସୁଛନ୍ତି। ଆଜି ତାମିଲନାଡୁ ଗସ୍ତ ଅବସରରେ ଚିଦମ୍ବରମ୍ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ରାଜ୍ୟରେ କଂଗ୍ରେସ ଓ ଡିଏମ୍କେ ମେଣ୍ଟ ସରକାର ତାମିଲନାଡୁର ସାଂସ୍କୃତିକ ଐତିହ୍ୟକୁ ଦୁର୍ବଳ କରି ଜନସାଧାରଣଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି। ଅନ୍ୟପକ୍ଷରେ COVID-19 ମହାମାରୀ ପରବର୍ତ୍ତୀ ଅବସ୍ଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଲାଗି ଭାରତୀୟ ଅର୍ଥ ବ୍ୟବସ୍ଥା ଆଜି ବିଶ୍ୱର 5ମ ସ୍ଥାନରେ ପହଞ୍ଚପାରିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ବର୍ତ୍ତମାନ ଭାରତ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ରର ବିଜେପି ସରକାର ଦେଶର ସାମଗ୍ରିକ ବିକାଶ ସାଧନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି। ରାଜ୍ୟରେ ଥିବା କଂଗ୍ରେସ ଓ ଡିଏମ୍କେ ମେଣ୍ଟ ସରକାରକୁ ସମାଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି ଉଭୟ ଦଳ ଲୋକଙ୍କ ଦ୍ୱାରା ପ୍ରତ୍ୟାଘାତ ହୋଇଥିଲେ। ତେବେ ରାଜ୍ୟର ବହୁବିଧ ବିକାଶ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ କୋଟି କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଇଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କର ଜାମ୍ମୁ କାଶ୍ମୀର ଏବଂ 370 ଧାରା ଉଚ୍ଛେଦ ଉପରେ ମନ୍ତବ୍ୟକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଏକ ଜାତୀୟ ଦଳ ହିସାବରେ ତିଷ୍ଠି ରହିବାର ନୈତିକ ଅଧିକାର କଂଗ୍ରେସ ଦଳ ହରାଇଛି। ଦେଶର ଏକତା ଓ ଅଖଣ୍ଡତାକୁ ନେଇ କଂଗ୍ରେସ ଦଳ କୋହଳ ମନୋଭାବ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ସେ କହିଛନ୍ତି ଜାମ୍ମୁ କାଶ୍ମୀରକୁ ଭାରତରେ ସାମିଲ କରାଇବା ଏବଂ 370 ଧାରା ଉଚ୍ଛେଦ ଉପରେ କଂଗ୍ରେସ ଦଳର ପ୍ରଶ୍ନ ହିଁ ସେମାନଙ୍କର ମନୋଭାବକୁ ପ୍ରତିଫଳନ କରୁଛି। ଇସ୍ରାଏଲ୍ ହମାସ ଯୁଦ୍ଧରେ ପାଲେଷ୍ଟାଇନ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ହମାସ ସପକ୍ଷରେ ଏକ ସଂକଳ୍ପ ପାରିତ କରାଯାଇଥିଲା, ଯାହାକୁ ପ୍ରିୟଙ୍କା ଗାନ୍ଧି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାଛଡ଼ା ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି ମଧ୍ୟ ଏହି ପ୍ରସଙ୍ଗରେ ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭ ମାଧ୍ୟମରେ ନିଜର ମତାମତ ଦେଇଥିଲେ। ଏଥିସହ କେରଳରେ ହମାସ ସପକ୍ଷରେ ଏକ ର୍ୟାଲିରେ ମଧ୍ୟ ଆୟୋଜିତ କରାଯାଇଥିଲା। ତେଣୁ କଂଗ୍ରେସର ଏଭଳି ପଦକ୍ଷେପ ଦେଶର ହିତରେ କରାଯାଉ ନାହିଁ ବୋଲି ଶ୍ରୀ ତ୍ରିବେଦୀ ଅଭିଯୋଗ କରିଥିଲେ। ଉତ୍ତରାଖଣ୍ଡରେ 5ଟି ଯାକ ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା 19 ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର 83,37,914 ଜଣ ମତଦାତା ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 55 ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟର ଘରୱାଲ ଲୋକସଭା ଆସନଟି ବର୍ତ୍ତମାନ ନିର୍ବାଚନର କେନ୍ଦ୍ରବିନ୍ଦୁ ହୋଇଛି। ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 13 ଜଣ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ଅନିଲ ବାଲୁନି, କଂଗ୍ରେସର ଗଣେଶ ଗୋଡ଼ିଆଲ, ବିଏସ୍ପିର ଭୀର ସିଂ, ଉତ୍ତରାଖଣ୍ଡର କ୍ରାନ୍ତି ଦଳର ଆଶୁତୋଷ ନେଗି ଅନ୍ତର୍ଭୁକ୍ତ। ଏଥିସହିତ 3 ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଏହି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ମୋଟ 13,69,388 ମତଦାତା ଏହି ଅବସରରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଭୋଟରମାନେ ଯେଭଳି ସୁରୁଖୁରୁରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି 2,357 ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତୀରଥ ସିଂ ରାୱତ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଆମର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆସନ୍ତାକାଲି ରାତି 9:30ରେ ପ୍ରସାରଣ କରାଯିବ। ଏହାର ବିଷୟବସ୍ତୁ ରହିଛି ସାଧାରଣ ଜନତାଙ୍କ ଲାଗି ଉପଲବ୍ଧ ପେନ୍ସନ୍ ବ୍ୟବସ୍ଥା। ଅର୍ଥନୀତି ବିଶାରଦ ବଲୱନ୍ତ ଜୈନ ଓ ଶରଦ କୋହଲି ବିଶେଷଜ୍ଞ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ନିଜର ପ୍ରଶ୍ନ ପଚାରିବା ଲାଗି 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାଛଡ଼ା ସେମାନେ 9289090404 ନମ୍ଘରକୁ ହ୍ୱାଟ୍ସଆପ୍ ମେସେଜ୍ କରି ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏତଦ୍ବ୍ୟତୀତ ନ୍ୟୁଜ୍ ଅନ୍ ଏୟାର୍ .gov.in ଓ ନ୍ୟୁଜ୍ ଅନ୍ ଏୟାର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ଠି ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 234 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା 27 ବଲ୍ରୁ ସର୍ବାଧିକ 49 ରନ୍ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅକ୍ଷର ପଟେଲ ଓ ଆମ୍ବେସ୍ ମୋଜେ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 235 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ପୃଥ୍ୱୀ ଶ 66 ରନ୍ ସଂଗ୍ରହ କରିଥିଲେ। ଆଉ କିଛି ଦିନ ପରେ ଆଜି ଲକ୍ଷ୍ନୌଠାରେ ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏଥିରେ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପରସ୍କରକୁ ଭେଟିବେ। 2047 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଯାତ୍ରାରେ ସାମିଲ ହେବା ଲାଗି ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ ଯୁବ ପେସାଦାରମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେନାର ତିନି ବାହିନୀ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ପରିବର୍ତ୍ତନ ଚିନ୍ତନ ଅନୁଷ୍ଠିତ ହେବ ଏବଂ ଆଉ କିଛି ସମୟ ପରେ ଆଜି ଲକ୍ଷ୍ନୌଠାରେ ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପରସ୍କରକୁ ଭେଟିବେ।